প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
হে প্রিয় প্রভু যীশু, হে প্রিয় প্রভু যীশু, মোর ত্রাণকারী, মোর ত্রাণকারী, করুণা দয়া প্রেম অপার হে তুমি, হে প্রিয় হে প্রিয় প্রভু যীশু। হে প্রিয় প্রভু যীশু, কেহি বা যদি ন বুঝে তোমার অতুল প্রেম, মো গাইবি নিরন্তর তোম নাম, মো গাইবি নিরন্তর তোম নাম, মো হে প্রিয় প্রভু যীশু, মোর ত্রাণকারী, মোর ত্রাণকারী, করুণা দয়া প্রেম অপার হে তুমি, হে প্রিয়
প্রভু যীশু খ্রিস্টঙ্ক মধুর নামে আজির অধিবেশনকু আপনমানঙ্কু স্বাগত জনায়। আজি আমি পাপ বিষয়ে শাস্ত্র কণ কহে তাহা শুনিবা। এহার উৎপত্তি, সংজ্ঞা, ফলাফল ও পাপ প্রতি আমার প্রত্যুত্তর বিষয়ে সংক্ষেপরে দেখিবা। পাপর উৎপত্তি বিষয়ে কেতক প্রশ্ন অছি যাহা সসীম মনুষ্য উত্তর দেই পারিব নাহিঁ। ইস্রায়েল নিমন্তে ঈশ্বরঙ্ক বাক্য দ্বিতীয় বিবরণী তার 29 পর্ব 29 পদরে লেখা যায়, গুপ্ত বিষয় সবু সদাপ্রভু আম্ভমানঙ্ক পরমেশ্বরঙ্ক অধিকার, মাত্র আম্ভেমানে যেপরি এই ব্যবস্থার সবু বচন পাওন করিবা, এথিপাইঁ প্রকাশিত বিষয় সবু যুগানুযুগ আম্ভমানঙ্কর ও আম্ভমানঙ্ক সন্তানগণর অধিকার। পাপ বিষয়ক শিক্ষা যেতিকি শাস্ত্ররে প্রকাশিত হয়েছি সেতিকি সত্যরে আমি সন্তুষ্ট রহিবা উচিত। এর পরিসর বাহারকু যাই অধিকা জানিবা প্রয়াস কলে শয়তান নিজে সুযোগ নেব। সৃষ্টি, মনুষ্যর ইতিহাস, মনুষ্যর যুক্তি, মনুষ্যর বিবেক ଅନୁଭୂତି, ଧର୍ମ ଓ ବିଶ୍ୱାସୀମାନେ ପାପର ଉପସ୍ଥିତି ବିଷୟରେ ଘୋଷଣା କରନ୍ତି। ସର୍ବୋପରି ଶାସ୍ତ୍ର ଏହାର ଉପସ୍ଥିତି ଘୋଷଣା କରିବା ସଙ୍ଗେ ସଙ୍ଗେ ଏହାର ସଂଜ୍ଞା, ଉତ୍ପତ୍ତି, ଫଳାଫଳ ଓ ସ୍ୱର୍ଗୀୟ ବିଚାର ବିଷୟରେ ଘୋଷଣା କରେ। ପ୍ରାୟ ଛଅଟି ଶାସ୍ତ୍ରାଂଶ ପାପର ସଂଜ୍ଞା ଦିଅନ୍ତି। ହିତୋପଦେଶ ତା'ର ଦୁଇ ପର୍ବ ନଅ ପଦ ଅନୁଯାୟୀ ଅଜ୍ଞାନର ସଂକଳ୍ପ ପାପଯୁକ୍ତ ବା ପାପ। ଯେତେବେଳେ ଶୈତାନ ଓ ଆଦମ ଈଶ୍ୱର ହେବା ପାଇଁ ଚିନ୍ତା ପୋଷଣ କଲେ ଏହା ପ୍ରକୃତରେ ମୂର୍ଖାମୀ ଥିଲା ଓ ଏହି ଲୋଭାସକ୍ତ ଚିନ୍ତା ପାପ ଥିଲା। ପ୍ରଥମ ଜହନ ତିନି ପର୍ବ ଚାରିପଦ ଅନୁଯାୟୀ ବ୍ୟବସ୍ଥା ଲଙ୍ଘନ ହିଁ ପାପ। ଲଙ୍ଘନ ଶବ୍ଦର ଅର୍ଥ ହେଉଛି ମନା କରାଯାଇଥିବା ସୀମାକୁ ଅତିକ୍ରମ କରିବା। ଆଦମ ମଧ୍ୟ ଈଶ୍ୱରଙ୍କ ବ୍ୟବସ୍ଥାକୁ ଲଙ୍ଘନ କଲେ। ପ୍ରଥମ ଜହନ ପାଞ୍ଚ ପର୍ବ ସତର ପଦ ଅନୁଯାୟୀ ସମସ୍ତ ଅଧର୍ମ ହିଁ ପାପ। ଅଧର୍ମ ବା ଅନ୍ୟାୟ ହେଉଛି ପାପ। ଆଦମ ନିଜକୁ ଶୈତାନର ହସ୍ତରେ ବିକ୍ରୟ କରି ଈଶ୍ୱର ଓ ମନୁଷ୍ୟ ପ୍ରତି ଅନ୍ୟାୟ କରିଥିଲା। ଯାକୁବ ଚାରି ପର୍ବ ସତର ପଦ କହେ, ଅତେବ ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ ତାହାର ପାପ ହୁଏ। ଶୈତାନ ଓ ଆଦମ ଉତ୍ତମ କାର୍ଯ୍ୟ କ'ଣ ଜାଣି ତାହା କରିନଥିଲେ। ଉଭୟ ଈଶ୍ୱରଙ୍କ ବ୍ୟବସ୍ଥା ଜାଣିଥିଲେ ଓ କ'ଣ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବ ତାହା ଜାଣି ମଧ୍ୟ କରିନଥିଲେ। ଯିଶାୟ ଚଉଷଠି ତା'ର ଛଅ ପଦ ଅନୁଯାୟୀ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତୁତୁଲ୍ୟ। ଭଲ କାମ କରିବା ମଧ୍ୟ ପାପ। ଜଣେ ପାପୀ କେବଳ ପାପ ହିଁ କରିବ। ତେଣୁ ଆମର ଉତ୍ତମ କର୍ମ ପାପ। ଫାରୁସିମାନଙ୍କ ଧର୍ମକର୍ମ ମଧ୍ୟ ସେହିଭଳି। ରୋମିଓ ତା'ର ଚଉଦ ପର୍ବ ତେଇଶ ପଦ ଅନୁଯାୟୀ ଅବିଶ୍ୱାସ ପାପ ଅଟେ। ଯାହା କିଛି ବିଶ୍ୱାସରୁ ହୁଏ ନାହିଁ ତାହା ପାପ। ଆଦମ ଓ ହବା ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରିବାରୁ ସ୍ଖଳିତ ହୋଇ ଅବିଶ୍ୱାସ କଲେ। ଲୁସିଫର ପ୍ରଥମେ ପାପ କରିଥିଲା, ଏଥିପାଇଁ ଈଶ୍ୱର ଦାୟୀ ନୁହନ୍ତି। ଯାକୁବଙ୍କ ଅନୁଯାୟୀ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ। ତେଣୁ ଲୁସିଫର ନିଜର ଆକାଂକ୍ଷା ଯୋଗୁଁ ପାପ କଲା। ଲୁସିଫର ହୃଦୟରେ ମନ୍ଦ ଜାତ ହେଲା। ସେ ସମସ୍ତ ପାପର ଉତ୍ପାଦକ। ଅଧର୍ମର ନିଗୁଢ଼ତତ୍ଵ ଏହି ଦୂତ ମଧ୍ୟରେ ଆରମ୍ଭ ହେଲା ଓ ଏହି ପାପର ମୂଳ ପ୍ରକୃତି ଥିଲା ଗର୍ବ, ଲୋଭ ଅର୍ଥାତ୍ ଆସକ୍ତି ଓ ସ୍ୱ ଇଚ୍ଛା। ବିଶ୍ୱରେ ପାପର ଆରମ୍ଭ ଲୁସିଫର ମଧ୍ୟରେ ହେବା ପରେ ମାନବ ମଧ୍ୟରେ ପାପ ପ୍ରବେଶ କଲା। ଏଦନ ଉଦ୍ୟାନରେ ଈଶ୍ୱର ଯାହା ମନା କରିଥିଲେ ତାହା ମନୁଷ୍ୟ କରିଥିଲା। ସ୍ଖଳିତ ଲୁସିଫର ବା ଶୈତାନ ତା'ର ସମସ୍ତ ଗୌରବ ଓ ଅଧିକାର ହରାଇ ଈଶ୍ୱରଙ୍କ ଉପରେ ଦାଉସାଧି ତାଙ୍କ ସୃଷ୍ଟ ମନୁଷ୍ୟକୁ ପ୍ରଲୋଭିତ କଲା। ଲୁସିଫର ନିଜ ମଧ୍ୟରୁ ପାପ ଜାତ ହୋଇଥିଲା ବା ପ୍ରଲୋଭନ ଆସିଥିଲା। ମାତ୍ର ମନୁଷ୍ୟ କ୍ଷେତ୍ରରେ ବାହାରୁ ପ୍ରଲୋଭନ ଆସିଥିଲା। ମନୁଷ୍ୟ ତା'ର ସ୍ୱାଧୀନ ଇଚ୍ଛାକୁ ବ୍ୟବହାର କରି ଈଶ୍ୱରଙ୍କ ଇଚ୍ଛାର ଅବାଧ୍ୟ ହେବା ପାଇଁ ନିଜେ ସିଦ୍ଧାନ୍ତ ନେଲା। ଈଶ୍ୱରଙ୍କର ଆଜ୍ଞା, ଈଶ୍ୱରଙ୍କ ବାକ୍ୟର ଅବାଧ୍ୟ ହେଲା। ଆଦମ ସ୍ୱଇଚ୍ଛାରେ ପାପ କଲା। ଫଳରେ ତତ୍କ୍ଷଣାତ୍ ଯେଉଁ ପ୍ରଭାବ ପଡ଼ିଲା ସେଗୁଡ଼ିକ ହେଲା, ବିବେକ କାର୍ଯ୍ୟ କରିବାକୁ ଆରମ୍ଭ କଲା। ସେମାନେ ଉଲଗ୍ନ ଅଛନ୍ତି ବୋଲି ଜାଣିଲେ। ସେମାନଙ୍କ ଭଲ ମନ୍ଦର ଜ୍ଞାନ ହେଲା। କାର୍ଯ୍ୟର ବ୍ୟବସ୍ଥା ଆରମ୍ଭ ହେଲା। ଦୋଷୀକୃତ ବିବେକ ସେମାନଙ୍କୁ କାର୍ଯ୍ୟ କରିବା ପାଇଁ କଢ଼ାଇ ନେଲା। ଆଦମ ଓ ହବା ନିଜର ଉଲଙ୍ଗତାକୁ ଆଚ୍ଛାଦନ କରିବା ପାଇଁ ଡିମୁରି ପତ୍ର ସିଲାଇ କଲେ। ପାପ ଓ ଦୋଷୀକୃତ ବିବେକ ଈଶ୍ୱରଙ୍କ ଉପସ୍ଥିତିରୁ ଲୁଚିବା ପାଇଁ ସେମାନଙ୍କୁ କଢ଼ାଇ ନେଲା। ସେମାନେ ଯେଉଁ ଈଶ୍ୱରଙ୍କ ସହ ସହଭାଗିତା କରୁଥିଲେ ତାଙ୍କୁ ଭୟ କଲେ, ପରସ୍ପରକୁ ଦୋଷାରୋପ କରିବାକୁ ଆରମ୍ଭ କଲେ। ମନୁଷ୍ୟର ସ୍ୱଭାବ ଭ୍ରଷ୍ଟ ହେଲା। ମନୁଷ୍ୟର ଆତ୍ମା ଯାହା ସଦାପ୍ରଭୁଙ୍କ ପ୍ରଦୀପ ସ୍ୱରୂପ ତା ଅନ୍ଧକାରକୁ ନିକ୍ଷିପ୍ତ ହେଲା ଓ ଈଶ୍ୱରଙ୍କ ସହ ସମ୍ପର୍କ ରହିଲା ନାହିଁ। ମନୁଷ୍ୟର ଆତ୍ମା ମୃତ ହେଲା। ମନୁଷ୍ୟର ପ୍ରାଣ ଓ ଏହାର ସମସ୍ତ ଉପାଦାନ ଅର୍ଥାତ୍ ମନ, ଭାବପ୍ରବଣତା, ଇଚ୍ଛା ମଧ୍ୟ ପ୍ରଭାବିତ ହେଲା। ମନ ଆତ୍ମକୈନ୍ଦ୍ରିକ ହେଲା, ଭାବପ୍ରବଣତା ଅନିୟନ୍ତ୍ରିତ ହେଲା ଓ ଇଚ୍ଛା ଈଶ୍ୱରଙ୍କଠାରୁ ଦୂରେଇ ଗଲା। ପାପ ଯୋଗୁଁ ନୈତିକ ଓ ମାନସିକ ଦୁରାବସ୍ଥା ଆସିଲା। ଶରୀର ଭ୍ରଷ୍ଟ ଆକାଂକ୍ଷା ଦ୍ୱାରା ଚାଳିତ ହେଲା। ରୋଗ ଓ ମୃତ୍ୟୁ ରାଜତ୍ୱ କଲା। ପାପର ସୁଦୂର ପ୍ରସାରୀ ପ୍ରଭାବଗୁଡ଼ିକ ହେଲା, ପାପ ସବୁ ମନୁଷ୍ୟ ଉପରେ ରାଜତ୍ୱ କଲା। ଯେହେତୁ ଜଣେ ଲୋକ ଦ୍ୱାରା ପାପ ଜଗତରେ ପ୍ରବେଶ କଲା, ସେଥିପାଇଁ କୁହାଯାଏ ସମସ୍ତେ ପାପ କରିଅଛନ୍ତି, ସମସ୍ତେ ପାପ କଲେ ଓ ସମସ୍ତେ ଆଦମରେ ମୃତ୍ୟୁଭୋଗ କଲେ। ପାପ ଯୋଗୁଁ ଈଶ୍ୱର ଅସନ୍ତୁଷ୍ଟ ହୁଅନ୍ତି। ପାପ ଦୋଷୀକୃତ ବିବେକ ଆଣେ, ଏହା ଈଶ୍ୱରଙ୍କଠାରୁ ପୃଥକ କରେ, ଏହା ବିଚାର ଓ ଅନନ୍ତକାଳୀନ ଦଣ୍ଡ ଆଣେ, ଏହା ଦାସତ୍ୱ ବନ୍ଧନକୁ ଆଣେ, ଏହା ଆତ୍ମିକ ଅନ୍ଧତା ଜାତ କରେ, ଏହା ଆତ୍ମିକ ମୃତ୍ୟୁ ଆଣେ, ଏହା ଆଶାହୀନ କରେ, ଏହା ଭ୍ରଷ୍ଟ କରେ ଓ ଏହା ଦଣ୍ଡ ଆଣେ। କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଲୁସିଫର ଯୋଗୁଁ ପାପ ଜାତ ହେଲା ଓ ଲୁସିଫର ଆଦମ ଓ ହବା ମଧ୍ୟ ଦେଇ ଜଗତରେ ପାପ ପ୍ରବେଶ କରାଇ ଶାରୀରିକ ଆତ୍ମିକ ଓ ଅନନ୍ତ ମୃତ୍ୟୁ ଆଣିଲା। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ପାପର ମୂଲ୍ୟ ସ୍ୱରୂପେ ସମସ୍ତଙ୍କ ପାଇଁ ନିଜର ଜୀବନ ଦେଲେ, ମୃତ୍ୟୁକୁ ଜୟ କରି ଉଠିଲେ। ତେଣୁ ଯେ କେହି ଏହି ପ୍ରାୟଶ୍ଚିତ କାର୍ଯ୍ୟରେ ବିଶ୍ୱାସ କରେ, ସେ ଆଉ ପାପର ଦଣ୍ଡ ନ ପାଇ ଅନନ୍ତ ଜୀବନ ପାଏ। ଜୟ ମୃତ୍ୟୁକୁ ଗ୍ରାସ କରିଅଛି। ରେ ମୃତ୍ୟୁ କାହିଁ ତୋର ଜୟ, ରେ ମୃତ୍ୟୁ କାହିଁ ତୋର ନାହୁଡ଼। ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ବ୍ୟବସ୍ଥା। ଯେଉଁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି, ତାହାଙ୍କର ଧନ୍ୟବାଦ ହେଉ।
ମଣିଷ ଜୀବନ ଦେଳତନୁ ହୋଇ ବନ୍ଧୁରେ ମାୟା ଜାଲରେ ତ ନୁହେରେ ମଣିଷ ଜୀବନ ଖେଳତନୁ ହୋଇ ବନ୍ଧୁରେ ମାଟି ଧୂଳିରୁ ନିର୍ମିତ ହୋଇ ଦିନେ ସେ ଧୂଳିରେ ଯିବୁ ତୁମି ଆଇ ମରଣେ ତୋହର ଆତ୍ମାର ବିଚାର କରିବେ ଈଶ୍ୱର ନ୍ୟାୟରେ ଯିବୁ ତୁ ଦଣ୍ଡିତ ପାପରେ ବନ୍ଧୁରେ ତାକୁ ପାପ ବୋଲି ତିଳେ ନ ବିଚାରୁ ଦେଖ କି ଭୀଷଣ ରଖର ଅନଳ ତୋ ଲାଗି ନରକେ ଜଳୁଛି ରେ ଚିରକାଳ ଜଳିବୁ ରେ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।